ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଶମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଆଧୁନିକ ଓଡ଼ିଶା ଗଠନ୍ତି ଡକ୍ଟର ହରେକୃଷ୍ଣ ମହତାବଙ୍କର ଅବଦାନ ସୁର୍ତା ହେଇକିରି ରହିବା କହିଲେ ମୁଖ୍ୟମନ୍ତ୍ରୀ। ଆଇବା ଏକ ତାରିଖନୁ ସବୁ ନୂଆ ଫାଷ୍ଟଟ୍ୟାଗ୍ କାର୍ ଲାଗି ନୋ ୟୋର୍ ଭେହିକିଲ୍ KYC କାର୍ଡ ହେବା ବନ୍ଦ। ଆଇବା କାଲି ସଞ୍ଜବେଳେ ଦେଖାଯିବା ବଛରର ପହିଲା ସୁପରମୁନ୍। ଆଉର୍ ବରଗଡ଼ ଧନୁଯାତ୍ରାର 10 ନମ୍ବର ଦିନେ ଆଜି କୃଷ୍ଣ ବଳରାମଙ୍କର ବଧ ଲାଗି କଂସ ମହାରାଜ କଲେ ଯୋଜନା। 11 ଦିନିଆ ଧନୁଯାତ୍ରା ମହୋତ୍ସବ ଆଇବା କାଲି ହେବା ଉଦ୍ଯାପିତ। ଏଥର ପୁରା ଖବର। ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ 39 ନମ୍ବର ସ୍ୱାଧୀନତା ସଂଗ୍ରାମୀ ଦିବସ ଆଉ ଆଘର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଶ୍ରାଦ୍ଧ ବାର୍ଷିକୀ ସମାରୋହ ହୋଇଯାଇଛି। ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଡକ୍ଟର ମହତାବଙ୍କର ମହାପ୍ରୟାଣ ଦିବସ ଅବସରରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବାରଟା ଫି ଓଡ଼ିଆଙ୍କ ଲାଗି ଗର୍ବ ଆଉ ଗୌରବର ବିଷୟ ଏ ବୋଲି କହିଛନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ଏହି ଅବସରରେ ଭୁବନେଶ୍ୱର ମଧ୍ୟବର୍ତ୍ତୀ ଇଲାକାର ଡକ୍ଟର ମହତାବଙ୍କର ଗୋଟିଏ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନା କରାଯିବାର ସହିତ ସ୍ୱାଧୀନତା ସଂଗ୍ରାମୀଙ୍କର ପରିବାରମାନଙ୍କ ଲାଗି କୁଟୁମ୍ ଯୋଜନା ଖୁବ୍ ଜଲ୍ଦି କାର୍ଯ୍ୟକାରୀ କରାଯିବା ବୋଲି ଘୋଷଣା କରିଛନ୍। ଇତାର ସହିତ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭତ୍ତା 10,000-20,000 ଟଙ୍କା କରାଯାଇଛି। ତାଙ୍କର ଅନ୍ତେ ତାଙ୍କର ପତ୍ନୀ ଆଉ ଅବିବାହିତା ଝିଅ ଭି ଇ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇତାର ଆଗନୁ ଆଜି ସକାଳ ବେଳା ବିଧାନସଭା ପରିସରନ ଥିବା ଡକ୍ଟର ମହତାବଙ୍କର ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ବାଚସ୍ପତି ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ଅଲଗାମାନେ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଧୁନିକ ଓଡ଼ିଶା ଗଠନ କ୍ଷେତ୍ରଟି ଡକ୍ଟର ମହତାବଙ୍କର ଅବଦାନ ସବୁଦିନ ସୁର୍ତା ହୋଇ ରହିବା ବୋଲି କହିଛନ୍।
ଓଡ଼ିଶାର ମହାନ ବରପୁତ୍ର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 39ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି। ନୂଆ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଆମ ସରକାର ଆଜି ସଂକଳ୍ପ ନେଇଛନ୍ତି ଏବଂ ସେ ସମୟରୁ ଡକ୍ଟର ହରେକୃଷ୍ଣ ମହତାବ ନବଜାଗରଣର ଅଗ୍ରଦୂତ ହିସାବରେ ଓଡ଼ିଶା ନିର୍ମାଣରେ ଏ କାର୍ଯ୍ୟରେ ସେ ଆରମ୍ଭ କରିଥିଲେ, ତେଣୁ ନିଶ୍ଚିତ ଭାବରେ ତାଙ୍କର ନୀତି ଓ ଆଦର୍ଶକୁ ଚିରଦିନ ପାଇଁ ଆମେ ସମସ୍ତେ ତାଙ୍କର ମାର୍ଗଦର୍ଶନକୁ ଆଧାର କରିକିରି ରାଜ୍ୟ ସରକାରଙ୍କ ସହିତ କାମ କରିବା ପାଇଁ ମଧ୍ୟ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣ କରିବା ପାଇଁ ମଧ୍ୟ ଆଜି ଦିନରେ ଆମେ ସମସ୍ତେ ସଂକଳ୍ପ ନେଉଛୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଧାନସଭା ତରଫରୁ ପ୍ରକାଶିତ ହୁ ଇଜ୍ ହୁ ବହି ଆଉ ଗୋଟିଏ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍। ଭୁବନେଶ୍ୱର ରାମ ମନ୍ଦିର ସାମ୍ନାନୁ ଆଇବାକାଲ ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ 2026 ଉଦ୍ଘାଟନୀ ସମାରୋହର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଏହି ଅବସରରେ ୱାକାଥନ୍ ସହିତ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବା ଫେବୃଆରୀ ମାସ ହେବା। ଇତାର ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଆଗନୁ ତାଙ୍କର ମାନସିକ ଚାପ ଡର ବାବଦେ ପ୍ରଧାନମନ୍ତ୍ରୀଙ୍କର ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି December 1 ଆଇବା January 11 ତାରିଖ ତକ ମାଇ ଗଭ୍ ପୋର୍ଟାଲ୍ଥି ଅନ୍ଲାଇନ୍ MCQ ଆଧାରିତ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଇଥି 6-12 ଶ୍ରେଣୀ ତକ ଛାତ୍ରଛାତ୍ରୀ ଶିକ୍ଷକ ଆଉ ଅଭିଭାବକମାନେ ଭାଗ ନେଇପାରିବେ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଆଇବା February 1 ସବୁ ନୂଆ ଫାଷ୍ଟଟ୍ୟାଗ୍ କାର୍ ଲାଗି ନୋ ୟୋର୍ ଭେହିକିଲ୍ KYC କାର୍ଡ ବନ୍ଦ କରିବାରକେ ଘୋଷଣା କରିଛି। ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଲୋକର ସୁବିଧା ବଢ଼ାବାର ଆଉ ରାଜପଥ ବ୍ୟବହାରକାରୀମାନଙ୍କର ସମସ୍ୟାର ସମାଧାନ ଲାଗି ଏହି ପଦକ୍ଷେପ ନିଆଯାଇଛି। KYC ଖାଲି ଅଭିଯୋଗ ଗ୍ରହଣ ବେଲ୍କେ ଦରକାର ହେବା। କେନ୍ସି ଅଭିଯୋଗ ନାଇଁଥିଲେ ଆଗର ଫାଷ୍ଟଟ୍ୟାଗ୍ ଥିବାର କାର୍ ଲାଗି କେନ୍ସି KYC ଦରକାର ନାଇଁ ପଡ଼େ ବୋଲି କୁହାଯାଇଛି। ଆଇବା 10 ତାରିଖ ଦିନ ପରିବହନ ବିଭାଗ ତରଫରୁ ଗାଡ଼ିମାନଙ୍କୁ ଗ୍ରୀନ୍ ଷ୍ଟିକର ଦିଆଯିବା। ଏଥିଲାଗି ପ୍ରଦୂଷଣ ପ୍ରମାଣପତ୍ର ଆଉ ପରିଚୟପତ୍ରକେ ବାଧ୍ୟତାମୂଳକ କରାଯାଇଛି। 10 ତାରିଖ ଆଗନୁ ପ୍ରମାଣପତ୍ର କରିଥିଲେ RTO ଆଉ ପରେ କରିଥିବାର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କେନ୍ଦ୍ରନୁ ଗ୍ରୀନ୍ ଷ୍ଟିକର ମିଳିପାରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଗାଡ଼ି ମାଲିକମାନଙ୍କର ଛଡ଼ା ଅଲଗା କେହି ଗ୍ରୀନ୍ ଷ୍ଟିକର ଆଣବାର୍କେ ଗଲେ ମାଲିକଙ୍କର ଅନୁମତି ପତ୍ର ଦେଖାବାର୍କେ ପଡ଼୍ବା। ଗ୍ରୀନ୍ ଷ୍ଟିକର ଲଗାବାରନୁ ଗାଡ଼ି ଯାଞ୍ଚ ବେଲ୍କେ ସୁବିଧା ହୋଇପାର୍ବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ପୁରୀ ସଡ଼କ ଦୁର୍ଘଟଣାଥି 5 ବଛରର ଛୁଆର ଜୀବନ ଯିବାର ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍। ମୃତକଙ୍କର ପରିବାର ଲୋକ ସମବେଦନା ଜଣାବାର ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ 4 ଲକ୍ଷ ଟଙ୍କାର ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ସୂଚନା ଅନୁସାରେ ସ୍କୁଟିକେ ବୋଲେରୋ ଧକ୍କା ଦେବାନୁ 5 ବଛରର ଛୁଆର ଜୀବନ ଯାଇଥିବାର ବେଳେ ତାଙ୍କର ଅଜା ଜବରଜଖମ ହୋଇଛନ୍। ଏ ବଛରର ପହିଲା ସୁପର ମୁନ୍ ଆଇବାକାଲି ଦେଖାଯିବା। ଏ ବିରଳ ମହାଜାଗତିକ ଦୃଶ୍ୟକେ ଆଇବାକାଲି ସଞ୍ଜବେଳା ଭାରତ ସହିତ ପୃଥିର ବଡ଼ ଭାଗି ଜାଗାନ ଦେଖାଦେବା। ସୂର୍ଯ୍ୟାସ୍ତ ହେଉନସାର ଖାଲି ଆଖି ନ ଦେଖିହେବା। ପୃଥିନୁ 3,62,000 କିଲୋମିଟର ଦୂରିଆନୁ ଚନ୍ଦ୍ର ରହୁଥିବାନୁ ଚନ୍ଦ୍ର ରଙ୍ଗ ଲାଲ ହେବା। ଇ ସମୟଥି ଚନ୍ଦ୍ର 14% ବଡ଼ ଦେଖାଯିବାର ସହିତ 30% ଅତ୍କା ଉଜ୍ଜଲ ଦେଖାଯିବା। ନଭେମ୍ବର 24 ତାରିଖ 2 ଆଉ ଡିସେମ୍ବର 23 ତାରିଖ 3 ସୁପରମୁନ୍ ଦେଖାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର 10 ଦିନେ ଗୋପପୁର ନ ଆଜି କଂସ ମହାରାଜଙ୍କର ଦିଗ୍ବିଜୟ। କୃଷ୍ଣ ବଳରାମଙ୍କୁ ହତ୍ୟା ଲାଗି କଂସଙ୍କର ଯୋଜନା। କଂସର ଛାୟା ଆଉ ସପନ ଦେଖା। କୃଷ୍ଣ ବଳରାମଙ୍କର ସୁଦାମା ମାଳି ଆଉ ରଜକଙ୍କର ସାକ୍ଷାତ। କାଳୀ ମନ୍ଦିରର କୁବ୍ଜା ଉଦ୍ଧାର। କୃଷ୍ଣ ବଳରାମଙ୍କର ନଗର ଭ୍ରମଣ ଆଉ ବୃନ୍ଦାବନ ଘରେ ବିଶ୍ରାମ କାର୍ଯ୍ୟକ୍ରମ ପରିବେଷଣ ଚାଲିଛି। ଧନୁଯାତ୍ରା ମହୋତ୍ସବ 11 ଦିନେ ଆଇବାକାଲି ଉଦ୍ଯାପିତ ହେବା। ପୁରୀ ଶ୍ରୀମନ୍ଦିରର ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଜଲ୍ଦି ବ୍ୟବସ୍ଥିତ ଢଙ୍ଗେ କରାଯିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ବରିଷ୍ଠ ନାଗରିକ ଆଉ ଦିବ୍ୟାଙ୍ଗମାନଙ୍କର ଦର୍ଶନ ସହିତ ସୁରୁଖୁରୁଥି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରକେ ତର୍ଜମା ଚାଲିଛି। ରାସ୍ତା ବାହାରିଲା ଉତ୍ତରୁ ତୁର୍ତ୍ତି କାର୍ଯ୍ୟକାରୀ କରାଯିବା ବୋଲି ଆଇନ ମନ୍ତ୍ରୀ କହିଛନ୍।
ଏସ୍ଓପି ତାଙ୍କର ହାଇ ଲେବୁଲ କମିଟିକୁ ଯାଇସାରିଥିଲା ଏବଂ ସେଟା ମନ୍ଦିର ମ୍ୟାନେଜିଂ କମିଟି ଥରେ ସେ ଏସ୍ଓପି ଆପ୍ରୁଭ୍ କଲେ ତାପରେ ପୁଣି ସରକାରଙ୍କ ପାଖକୁ ଆସିବ। ସରକାର ତାର ତର୍ଜମା କରିକି ଆଗକୁ ନେବେ। ଦ୍ୱିତୀୟ କଥା ହେଇଥିଲା ଯୋଉ ୟାର ବାବଦରେ ଧାଡ଼ି ଦର୍ଶନ ବାବଦରେ ଯୋଉ କଥା ହେଇଥିଲା, ଧାଡ଼ି ଦର୍ଶନ ବାବଦରେ ଆମେ ତାର ଯୋଉ ଷ୍ଟ୍ରକ୍ଚର ତିଆରି ହେଇଛି ସେ ଷ୍ଟ୍ରକ୍ଚରରେ ସାମାନ୍ୟ ତ୍ରୁଟି, ଆମେ ଯେତେବେଳେ ତାକୁ ଗୋଟେ ଇମ୍ପ୍ଲିମେଣ୍ଟ କରିବା ସ୍ଥିତିକୁ ଗଲାବେଳକୁ ସାମାନ୍ୟ ତ୍ରୁଟି ଥିଲା। ସେ ତ୍ରୁଟିଟାକୁ ଆମେ ଚେଷ୍ଟା କରୁଛୁ ଟେକ୍ନୋଲୋଜିର ଉପଯୋଗରେ ସେ ତ୍ରୁଟି କେମିତି ସମ୍ଭାଳି ହେବ, ତାକୁ ସଜାଡ଼ି ହେବ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଇଛନ୍। ସେ ରାଜ୍ୟ ଯୋଜନା ଆଉ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଭିଲ୍ ସମ୍ଭାଳିବେ। ଯୋଜନା ଆଉ ସଂଯୋଜନ ବିଭାଗଠାରେ ଥିବାର ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟନ ଶ୍ରୀ ସିଂ ଦିନର 10 ଦାୟିତ୍ୱ ନେଇଛନ୍। ସମକର ସହଯୋଗଥି ରାଜ୍ୟର ଉନ୍ନତି ଦିଗେ କାମ କରିବେ ବୋଲି ଏ ଅବସରରେ ଶ୍ରୀ ସିଂ କହିଛନ୍। ସେନ୍ତା ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମା ଗୃହ ବିଭାଗର ସଚିବ ଭାବେ ଦାୟିତ୍ୱ ନେଇଛନ୍। ମହିଳା ଆଉ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମା ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆଜିଠାନୁ ମୂଲ ହେଇଛେ। ପରୀକ୍ଷା ଏବା 15 ତକ ଚାଲବା। ବିଜ୍ଞାନ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ହେଉଛେ। ଏଥି 2,35,000 ଅତ୍କା ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ଏବା 25 ତାରିଖ ଭିତରେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରାକ୍ଟିକାଲ ଆଉ ଇଣ୍ଟରନାଲ ଆସେସମେଣ୍ଟ ଫଲ ଅପଲୋଡ କରିବା ଲାଗି ପରିଷଦ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଏବା 16 ଯୁକ୍ତ 2 ପରୀକ୍ଷା ମୂଲ ହେଇକରି ମାର୍ଚ୍ଚ 20 ତାରିଖ ତକ ଚାଲବା। ବରଗଡ଼ ସବ୍ ଡିଭିଜନ ଲାଗି ଜାନୁଆରୀ 5 ତାରିଖକେ ପୁଷ୍ପୁନି ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କ କାର୍ଯ୍ୟାଳୟ ତରଫରୁ ଏ ବାବଦେ ଚିଠି କରାଯାଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ଲାଗି ଜିଲ୍ଲାର ଋଷିପୀଠ ଆଉ ଯୋଗୀମଠ ପର୍ଯ୍ୟଟନସ୍ଥଳର ସଫେଇ କରାଯାଇଛି। ପ୍ରାଧିକରଣର ସଦସ୍ୟ ବନ ବିଭାଗ କର୍ମଚାରୀ ଖଡ଼ିଆଲ ଡିଗ୍ରୀ ମହିଳା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ଯୋଗ ଦେଇକରି ପର୍ଯ୍ୟଟନସ୍ଥଳୀର ସଫେଇ କରିଛନ୍। ଛାତ୍ରଛାତ୍ରୀମାନେ ଏତକର ଅନ୍ଲାଇନ୍ ଜରିଆ ଯୁକ୍ତ 2 ପ୍ରୋଭିଜନାଲ ମାଇଗ୍ରେସନ୍ ଆଉ ନକଲି ସାର୍ଟିଫିକେଟ୍ ପାଇପାରିବେ। ଏଥିଲାଗି ସେମାନଙ୍କୁ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟକେ ଯିବାରକେ ନାଇଁ ପଡ଼େ। ଅନ୍ଲାଇନ୍ଥି ସବୁ ପ୍ରକାର ଫର୍ମ ମିଳିପାରବା। କେନ୍ସି ଜାଗା ନ ଥାଇକିରି ଭିଲ୍ ଅନ୍ଲାଇନ୍ ଜରିଏ ଆବେଦନ କରିକିରି ଛାତ୍ରଛାତ୍ରୀ ସାର୍ଟିଫିକେଟ୍ ପାଇପାରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ଛାତ୍ରଛାତ୍ରୀମାନେ ଏତକର ଅନ୍ଲାଇନ୍ ଜରିଏ ଯୁକ୍ତ 2 ପ୍ରୋଭିଜନାଲ ମାଇଗ୍ରେସନ୍ ଆଉ ନକଲ ସାର୍ଟିଫିକେଟ୍ ପାଇପାରିବେ। ଏଥିଲାଗି ସେମାନଙ୍କୁ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟକେ ଯିବାରକେ ନାଇଁ ପଡ଼େ। ଅନ୍ଲାଇନ୍ ଥି ସବୁ ପ୍ରକାର ଫର୍ମ ମିଳିପାରବା। କେନ୍ସି ଜାଗା ନ ଥାଇକିରି ଭିଲ୍ ଅନ୍ଲାଇନ୍ ଜରିଆ ଆବେଦନ କରିକିରି ଛାତ୍ରଛାତ୍ରୀ ସାର୍ଟିଫିକେଟ୍ ପାଇପାରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 2 ତକ ଧୀରେ ଧୀରେ ରାତିର ତାପମାତ୍ରା 2-3 ତକ ବଢ଼ବା ଆଉ ଶୀତ କମ୍ବା। ଆଇବା 24 ଭିତରେ ରାଜ୍ୟର ବଡ଼ ଭାଗି ଜାଗାନ କୁହୁଡ଼ି ହେବା। ବୌଦ୍ଧ ନୟାଗଡ଼ ଢେଙ୍କାନାଳ ଆଉ ଜଗତସିଂହପୁର ଜିଲ୍ଲାର ଜବର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଲା ଡିସେମ୍ବର ମାସେ ଦେଶର ସବୁନୁ ଅତ୍କା ଦିନ ଓଡ଼ିଶାନ ବହଲିଆ କୁହୁଡ଼ି ହୋଇଥିଲା। ଡିସେମ୍ବର ମାସେ ମୋଟ 31 ଭିତରୁ 26 କୁହୁଡ଼ି ହୋଇଥିଲା। ଶେଷ ମୁଖିଆ ଖବର ଫେରଘାଏ ଆଧୁନିକ ଓଡ଼ିଶା ଗଠନ୍ତି ଡକ୍ଟର ହରେକୃଷ୍ଣ ମହତାବଙ୍କର ଅବଦାନ ସୁର୍ତା ହୋଇକରି ରହିବା କହିଲେ ମୁଖ୍ୟମନ୍ତ୍ରୀ। ଆଇବା 1 ତାରିଖ ନୁ ସବୁ ନୂଆ ଫାଷ୍ଟଟ୍ୟାଗ୍ କାର୍ ଲାଗି ନୋ ୟୋର୍ ଭେହିକିଲ୍ KYC କାର୍ଡ ହେବା ବନ୍ଦ। ଆଇବା କାଲି ସଞ୍ଜବେଳେ ଦେଖାଯିବା ଇ ବଛରର ପହିଲା ସୁପରମୁନ୍। ଆଉ ବରଗଡ଼ ଧନୁଯାତ୍ରାର 10 ନମ୍ବର ଦିନେ ଆଜି କୃଷ୍ଣ ବଳରାମଙ୍କର ବଧ ଲାଗି କଂସ ମହାରାଜ କଲେ ଯୋଜନା। 11 ଦିନିଆ ଧନୁଯାତ୍ରା ମହୋତ୍ସବ ଆଇବା କାଲି ହେବା ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।